आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुख्य खबर। देशे जातिर पिता महात्मा गांधी आर महान राष्ट्रनायक लाल बहादुर शास्त्री जयंती श्रद्धार सहित पालन। स्वच्छता प्रति प्रतिबद्धता के जीवन गोटे अविच्छेद्य अंग भाव संकल्प नेबारके आह्वान देले प्रधानमंत्री। राज्य विधानसभा स्वतंत्र समारोह महात्मा गांधी आर लाल बहादुर शास्त्री श्रद्धांजलि देले राज्यपाल आर मुख्यमंत्री। आउर पवित्र महालय अवसर धवलमुखी बेस्थित दर्शन देउछन मा समलेई। एथर पूरा खबर। देशर दुई महान जननायकको आज देशवासी सोर करिछन। जातिर पिता महात्मा गांधी आउ राष्ट्रनायक दुई नम्बर प्रधानमन्त्री लाल बहादुर शास्त्रीकर आज हेउछे जन्मदिन। 1869 मसिहा आजिर दिने जन्म हेतिबार अहिंसार पुजारी महात्मा गांधी देशके इंग्रेज शासनु मुक्त करिथिले। मुक्ति संग्रामथि से सत्य आर अहिंसा उपरे आधारित सत्याग्रहके प्रवर्तन करिथिले। इतार प्रभाव एचएनभिल सारा पृथ्वीनु गहिर प्रभाव पकाई चालिछे। 1904 मसिहाथि आजिर दिने उत्तर प्रदेशर मोगलसरायठाने लाल बहादुर शास्त्री जन्म हेतिले। छुआदिनु गांधीजीकर जातीयतार प्रेमथि से अनुप्राणित हेतिले। बापूजीकर डाकराथि से स्वाधीनता आन्दोलनथि सामिल हेतिले। स्वाधीनता उत्तर केन्द्रमंत्री मण्डलर रेल मंत्री भाव से दायित्व तुलैथिले आर इतार उत्तर भारतर दुई नम्बर प्रधानमंत्री हेतिले। तांकर स्लोगान जय जवान जय किसान आज भेल देशवासीकर पाखे अमरवाणी होकर रहीछे। ए दुही महान नायकंकर स्मृति अवसर राज्यर भिन्न भिन्न जगान खास कार्यक्रम मान आयोजन होउछे। संबलपुर भतराठाने थिबार गांधी मंदिरनो गांधी जयंती पालित होइछे। ए अवसर मंदिरनो खास कार्यक्रम मान हेतिला। आज पपहनु रामधन परिवेशन संगे भजन कीर्तन करा जायथिला। जिला प्रशासन अधिकारी माने गांधी मंदिर के जाइकरि फूलमाल चढ़ाइथिले। सुवर्णपुर जिलार भिन्न भिन्न जगानु आज पवित्र गांधी जयंती आर स्वच्छ भारत दिवस पालित होइछे। जिला प्रशासन तरफ गांधी पड़ियाठाने महात्मा गांधीकर प्रतिमूर्तिथि फूलमाल दियाजिबार सहित गोटे प्रार्थना सभा हेतिला। कार्यक्रमथि जिलापाल अन्या दास आर अलगा अधिकारी व्यक्तिविशेष माने जोग देइथिले। ए अवसर सुवर्णपुर स्वच्छ भारत संगठन तरफ मा माणिकेश्वरी मंदिर परिसर के सफाई करा जायथिला। बरगढ़ जिला सदर महकुमाठाने गांधी जयंती आउ लाल बहादुर शास्त्रीकर जयंती पालित होइछि। गांधी छकठाने हेतिबार समारोहति मुख्य अतिथि भावे विधायक अश्विनी कुमार षडंगी जिलापाल आदित्य गोयल जोग देकरि गांधीजी आर शास्त्रीजीकर स्मृतिचारण करिथिले। ए अवसर हेतिबार भिन्न भिन्न प्रतियोगितार कृति छात्र छात्रीमानकु पुरस्कृत करा जायथिला। नुआपड़ा जिला खड़ियाल विज्ञापित अंचल परिषद तरफ गांधी जयंती पालित होइछि। ए अवसर खड़ियाल नथिबार गांधीकर प्रतिमूर्ति थी फूलमाल चढ़ा जायथिला। ए कार्यक्रम थी निर्वाही अधिकारी स्वाधीन चेतन महाराणा आर अलगा कर्मचारी माने जोग देइथिले। देवगढ़ जिला संस्कृति भवन ठाने जिला स्तरीय गांधी जयंती आर शास्त्री जयंती पालित होइछि। एथि मुख्य अतिथि भाव अतिरिक्त जिलापाल रेबेका बेलुंग आर पौर परिषद अध्यक्षा शांति मंजरी देई जोग देकरि गांधीजी आर शास्त्रीजीकर फोटोचित्र फूल चढ़ाइले। गांधी जयंती अवसर आयोजित होइथिबार जिला स्तरीय चित्रांकन प्रतियोगिता थे कृति प्रतियोगी मानकु पुरस्कृत करा जायथिला। बौद्ध जिला प्रशासन तरफ बौद्ध टाउन हॉल ठाने गांधी जयंती आर शास्त्री जयंती पालित होइछि। एथि मुख्य अतिथि भाव जिलापाल सुब्रत कुमार पंडा जोग देकरि गांधीकर नीति आर आदर्श उपरे आलोचना करिथिले। बलांगीर जिला सदर महकुमा ठाने जिला स्तरीय गांधी जयंती आर लाल बहादुर शास्त्रीकर जयंती पालित होइछि। ए अवसर जिला प्रशासन तरफ गांधी भवन आगाड़े थिबार महात्मा गांधीकर प्रतिमूर्ति थी फूलमाल चढ़ा जायकरि सर्वधर्म प्रार्थना करा जायथिला। झारसुगुड़ा जिला गांधी छकनो जिला प्रशासन तरफ गांधी जयंती पालित होइछि। ए कार्यक्रम थी विधायक टंकधर त्रिपाठी आर अलगा प्रशासनिक अधिकारी माने उपस्थित थिले। ए अवसर जिला प्रशासन तरफ 21 जन कुष्ठरोगींकर परिवार के आवास योजना जरिए नुआकरी तैयार हेतिबार घर चाबी दिया जायथिला। कलाहांडी जिला भवानीपाटना ठाने गांधी जयंती आर शास्त्री जयंती पालित होइछि। ए अवसर टाउन हॉल ठाने सर्वधर्म प्रार्थना सभा करा जायथिला। एथि मुख्य अतिथि भावे सांसद मालविका देवी जोग देइथिले। स्वच्छता प्रति प्रतिबद्धता के जीवन गोटे अविच्छेद्य अंग भाव संकल्प नेबारके प्रधानमंत्री नरेन्द्र मोदी देशवासी आह्वान देइछन। ସ୍ୱଚ୍ଛ ଭାରତ ମିଶନର ଦଶ ବଛର ପୂର୍ତ୍ତି ପାଳନ ଅବସରରେ ନୂଆଦିଲ୍ଲୀଠାରେ ହୋଇଥିବାର ସ୍ୱଚ୍ଛତା ହିଁ ସେବା 2024 କାର୍ଯ୍ୟକ୍ରମକେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛ ଭାରତକେ ହାସଲ କରିବାର ଲାଗି ସବୁବେଳେ ଚେଷ୍ଟା ଦରକାର ଅଛି। ସ୍ୱଚ୍ଛତାକେ ଜନ ଆନ୍ଦୋଳନ ଥି ବଦଳେଇଥିବାରୁ ଭାରତବାସୀଙ୍କର ମନୋବଲକେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍। ପୃଥିବୀର ଭିନ୍ ଭିନ୍ ରାଷ୍ଟ୍ରନୁ ଏନ୍ତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଭିତରେ ଦେଶେ 27 ଲକ୍ଷରୁ ଅଧିକା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥି 28 କୋଟିରୁ ଅଧିକା ଲୋକ ସାମିଲ ହୋଇକରି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍। ସେ ଆହୁରି କହିଛନ୍ତି ଯେ ଆଇବା ଦିନେ ସ୍ୱଚ୍ଛ ଭାରତ ଅଭିଯାନ ସ୍କରଣୀୟ ହୋଇକରି ରହିବା। ଚଳିତ ଶତାବ୍ଦୀର ଏଇଟା ପୃଥିବୀର ସବୁଠାରୁ ବଡ଼ ଆଉ ସଫଲ ଜନଭାଗିଦାରୀ କାର୍ଯ୍ୟକ୍ରମ ବୋଲି ସେ କହିଛନ୍। ଏନ୍ତା ପ୍ରୟାସ ବାପୁଜୀଙ୍କର ପ୍ରତି ସବୁନୁ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ପରିମଳ ଆଉ ସ୍ୱଚ୍ଛତା ସାଙ୍ଗେ ଜଡ଼ିତ 9,600 କୋଟିରୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ ଆଉ ଶିଳାନ୍ୟାସ କରିଛନ୍। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 155 ନମ୍ବର ଜନ୍ମବାର୍ଷିକୀ ଅବସରରେ ରାଜ୍ୟ ବିଧାନସଭା ପରିସରନୁ ଆଜି ସକାଳବେଳା ଗୋଟିଏ ସ୍ୱତନ୍ତ୍ର ସମାରୋହ ହୋଇଯାଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ଥି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବାପୁଜୀଙ୍କର ପ୍ରିୟ ଆଶ୍ରମ ଭଜନ ସାଙ୍ଗେ ଗୋଟିଏ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଅଲଗାମାନଙ୍କର ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପବାଚସ୍କତି ଭବାନୀଶଙ୍କର ଭୋଇ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ବହୁତ ସଦସ୍ୟ ଉପସ୍ଥିତ ରହିକରି ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମ୍ଭଲପୁରର ଶ୍ରୀ ଶ୍ରୀ ସମଲେଇଗୁଡ଼ିନୁ ଆଜି ମହାଳୟା ଅମାବାସ୍ୟା ପାଲିତ ହେଉଛି। ଏ ଅବସରରେ ମା' ସମଲେଇ ଭକ୍ତମାନଙ୍କୁ ଧବଲମୁଖୀ ବେଶ୍ ଦର୍ଶନ ଦେଉଛନ୍। ସେନ୍ତା ମା' ପାଟଣେଶ୍ୱରୀଙ୍କର ଭିଲ୍ ଧବଲମୁଖୀ ବେଶ୍ କରାଯାଇଛି। ଏ ବାବଦେ ଆମର ସମ୍ବଲପୁର ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ଆଜିଠାରୁ ମହାଳୟ ଅମାବାସ୍ୟା ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମା' ସମଲେଶ୍ୱରୀଙ୍କ ପୀଠରେ ମୂଳାଷ୍ଟମୀଠାରୁ 16 ଦିନ ଧରି ପୂଜା ଆରମ୍ଭ ହେଉଥିବା ବେଳେ ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ଆଜି ପବିତ୍ର ମହାଳୟ ଅମାବାସ୍ୟା ତିଥିରେ ମା' ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶରେ ସୁସଜିତ କରାଯାଇଛି। ବର୍ଷ ତମାମ ମା' ଶ୍ରଦ୍ଧାଳୁମାନଙ୍କୁ ସିନ୍ଦରବର୍ଣ୍ଣା ରକ୍ତମୁଖା ବେଶରେ ଦର୍ଶନ ଦେଉଥିବା ବେଳେ ଆଜି ଦିନଟିଏ ମା' ସମଲେଶ୍ୱରୀ ଶ୍ରଦ୍ଧାଳୁମାନଙ୍କୁ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦେଇଥାନ୍ତି, ଯାହା ଗଙ୍ଗା ଦର୍ଶନ ସହିତ ସମାନ। ଏହି ଦର୍ଶନ କରିବାକୁ କାହିଁ କେତେଦୂରରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ମା' ସମଲେଶ୍ୱରୀଙ୍କର ପୀଠକୁ। କୁହାଯାଏ ମହାଳ ଅମାବାସ୍ୟା ତିଥିରେ ମା' ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ କୋଟିଜନ୍ମର ପୁଣ୍ୟଫଳ ମିଳିବା ସହ ପିତୃଲୋକ ଶାନ୍ତି ଅନୁଭବ କରିଥାନ୍ତି। ସେଥିପାଇଁ ମା' ସମଲେଶ୍ୱରୀଙ୍କ ପୀଠରେ ସକାଳ 5ଟାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ସେହିପରି ମା' ପାଟଣେଶ୍ୱରୀଙ୍କର ମଧ୍ୟ ଆଜି ଧବଳମୁଖୀ ବେଶ କରାଯାଇଛି। ସମ୍ବଲପୁର ଆଞ୍ଚଳିକ ସମ୍ବାଦ ପାଇଁ ମୁଁ ଗୁଣମଣି ବିଶ୍ୱାଳ।
ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ମା' ସୁରେଶ୍ୱରୀଙ୍କର ଧବଲମୁଖୀ ବେଶ୍ ଆଜି ହୋଇଛି। ପହପହନୁ ଦେବୀଙ୍କର ଦିବ୍ୟ ସ୍ନାନ କରାଯିବାର ଉତ୍ତରୁ ପାରମ୍ପରିକ ରୀତିନୀତି ସେବାୟତ ଆର୍ ପୂଜକମାନେ ମା'ଙ୍କର ଧବଲମୁଖୀ ବେଶ୍ କରିଥିଲେ। ଏହି ଦୁର୍ଲଭ ବେଶ୍ ଦେଖ୍ବାର ଲାଗି ବହୁଟେ ଭକ୍ତମାନଙ୍କର ଭିଡ଼ ହୋଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ସୁବର୍ଣ୍ଣପୁରର ସୋମବଂଶୀ ରାଜାଙ୍କର ଶାସନ ସମୟାନୁ ଦଶହରା ମାସର ମହାଳୟା ତିଥିନୁ ମା' ସୁରେଶ୍ୱରୀଙ୍କର ଇ ବେଶ୍ କରାଯାଉଛି। କର୍ପୁର ମିଶା ଧୋପ ଶଙ୍ଖର ଭସ୍ମଥି ଇ ବେଶ୍ କରାଯାଇସି। ସେଆଡ଼େ ନୂଆପଡ଼ା ଜିଲ୍ଲାରୁ ମହାଳୟା ଅବସରରେ ଦୁର୍ଗାପୂଜା ଲାଗି କଲସ ଯାତ୍ରା ହୋଇଛି। ମା' ଦୁର୍ଗାଙ୍କର ନବରାତ୍ର ପୂଜା ମୂଲ ହେବାରକେ ଥିବାର ବେଳେ ଅଧିଷ୍ଠାତ୍ରୀ ଦେବୀ ମା' ରକ୍ତାମ୍ବରୀଙ୍କର ପୀଠ ପୂଜା କରାଯିବା। ପବିତ୍ର ଅମାବାସ୍ୟା ତିଥି ମା' ରକ୍ତାମ୍ବରୀଙ୍କର ପୀଠ ପୂଜା ହୋଇକରି ଛତରନ ଦେହନ ମା' ବିରାଜମାନ ହୋଇକରି ଡେରି ରାତିଥି ସେବାୟତମାନଙ୍କ ସାଙ୍ଗେ ମନ୍ଦିରକେ ଯିବେ। ଦଶହରାଥି ମନ୍ଦିରନୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ସମ୍ବଲପୁର ଗୋଶାଲାଠାରେ ଥିବାର ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟର ତରଫୁ ଗାନ୍ଧି ଜୟନ୍ତୀ ଅବସରରେ ଗୋଶାଲା ଛକଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଯାଇଛି। ସିଆର୍ପିଏଫ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ସଞ୍ଜୟ କୁମାର ସିଂଙ୍କର ଅଧ୍ୟକ୍ଷତାରେ ହୋଇଥିବାର ଏହି କାର୍ଯ୍ୟକ୍ରମଟି କଲାମାଟି ସରପଞ୍ଚ ସୁଷମା ସାହୁ ଆର୍ ଏସ୍ଏଚ୍ଜି ମହିଳାମାନେ ଭାଗ ନେଇଥିଲେ। ରାଜ୍ୟ ମୌସୁମୀ ଫେରୁଥିବାର ବେଳେ କେତେ ଜାଗାନ ଟିକେ ରଚେ ବର୍ଷା ହେଉଛି। ଆଇବାକେଲ ନୂଆପଡ଼ା କଲାହାଣ୍ଡି ସହିତ 16ଟା ଜିଲ୍ଲାନୁ ବର୍ଷା ହୋଇପାରେ। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ କରାଯାଇଛି। ଦେଶେ ଜାତିର ପିତା ମହାତ୍ମା ଗାନ୍ଧୀ ଆର୍ ମହାନ ରାଷ୍ଟ୍ରନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଶ୍ରଦ୍ଧାର ସହିତ କରାଯାଉଛି ପାଳନ। ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତାକେ ଜୀବନର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସଂକଳ୍ପ ନେବାରକେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ବିଧାନସଭାନୁ ସ୍ୱତନ୍ତ୍ର ସମାରୋହଟି ମହାତ୍ମା ଗାନ୍ଧୀ ଆର୍ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଆଉ ମୁଖ୍ୟମନ୍ତ୍ରୀ। ଆଉ ପବିତ୍ର ମହାଳୟା ଅବସରରେ ଧବଲମୁଖୀ ବେଶ୍ ଦର୍ଶନ ଦେଉଛନ୍ ମା' ସମଲେଇ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।